आकाशवाणी। ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା। ମୁଖ୍ୟ ସମ୍ବାଦ, ବିହାରରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ 71 ଜଣିଆ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି। ଇଭିଏମ୍ ତଥା ଭିଭିପାଟ୍ ମେସିନ୍ଗୁଡ଼ିକର ପ୍ରଥମ ପର୍ଯ୍ୟାୟ ସଠିକତା ପରୀକ୍ଷଣ ପ୍ରକ୍ରିୟା ଶେଷ। ରେଳ ଯୋଗେ 3 ନୂତନ ମାଲ୍ ପରିବହନ ଏବଂ ପାର୍ସଲ ସେବା ବ୍ୟବସ୍ଥା ଉଦ୍ଘାଟିତ। ଭାରତ ଆମେରିକା ମଧ୍ୟରେ ଆସନ୍ତାକାଲିଠାରୁ ପୁନଃ ଆରମ୍ଭ ହେବ ଆନ୍ତର୍ଜାତିକ ଡାକସେବା ଏବଂ ଆଇସିସି ମହିଳା ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତାରେ ନ୍ୟୁଜିଲାଣ୍ଡ ସମ୍ମୁଖରେ 269 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଶ୍ରୀଲଙ୍କା। ବିହାରରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ 71 ଜଣିଆ ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ତାରାପୁରରୁ ଏବଂ ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ଲକ୍ଷ୍ମୀସରାଇ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଳ ପାଣ୍ଡେଙ୍କୁ ସିୱାନ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରାଯାଇଛି। ରାଷ୍ଟ୍ରମନ୍ତ୍ରୀ ନୀତିନ ନବୀନ ବାଙ୍କିପୁରରୁ ଏବଂ ରେଣୁ ଦେବୀ ବେଟିହାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ତ୍ରିବିକ୍ରମ ସିଂ ଔରଙ୍ଗାବାଦ ଆସନରୁ ଭାଗ୍ୟ ପରୀକ୍ଷା କରୁଥିବାବେଳେ ଶ୍ରେୟସୀ ସିଂ ଜାମୁଆଇ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମକୃପାଲ ଯାଦବ ଦାନପୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ଦ୍ୱାରା ଏହି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇଛି। ଅନ୍ୟପକ୍ଷରେ ହିନ୍ଦୁସ୍ଥାନୀ ଆବାମ ମୋର୍ଚ୍ଚା ଧର୍ମନିରପେକ୍ଷ ଏହି ନିର୍ବାଚନ ପାଇଁ 6 ପ୍ରାର୍ଥୀ ତାଲିକା ଘୋଷଣା କରିଛି। ସିପିଆଇ ଏମ୍ଏଲ୍ଏଲ୍ ଆଗାମୀ ବିଧାନସଭା ନିର୍ବାଚନ 18 ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିହାରର ସୁପଲ ବିଧାନସଭା ଆସନର ପ୍ରାର୍ଥୀ ଭାବେ ବରିଷ୍ଠ ଜେଡିୟୁ ନେତା ତଥା ମନ୍ତ୍ରୀ ବିଜେନ୍ଦ୍ର ପ୍ରସାଦ ଯାଦବ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି ପାଟନାଠାରେ ମୋକାମ ବିଧାନସଭା ଆସନ ପାଇଁ ପୂର୍ବତନ ବିଧାୟକ ଅନନ୍ତ ସିଂ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ଭୋଜପୁର ଜିଲ୍ଲାର ଆରହ ବିଧାନସଭା ଆସନରେ ସିପିଆଇ ଏମ୍ଏଲ୍ର କ୍ୱାମୁଦ୍ଦିନ ଅନସରୀ ପ୍ରାର୍ଥୀପତ୍ର ଦାଖଲ କରିଥିବା ସୂଚନା ମିଳିଛି। ନିର୍ବାଚନ ଆୟୋଗ କହିଛନ୍ତି ପ୍ରଥମ ପର୍ଯ୍ୟାୟ ଇଭିଏମ୍ ଭିଭିପାଟ୍ ମେସିନ୍ଗୁଡ଼ିକର ସଠିକତା ପରୀକ୍ଷଣ ପ୍ରକ୍ରିୟା ଶେଷ ହୋଇଛି। ବିହାରର 20 ଜିଲ୍ଲାର 122 ନିର୍ବାଚନ ମଣ୍ଡଳୀରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ଏକ ବିବୃତ୍ତିରେ ଆୟୋଗ କହିଛନ୍ତି ଏହି ଇଭିଏମ୍ ମେସିନ୍ଗୁଡ଼ିକ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ଜାତୀୟ ଓ ରାଜ୍ୟରେ ଥିବା ଚିହ୍ନିତ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ପରୀକ୍ଷଣ କରାଯାଇଥିଲା। ଏହି ଇଭିଏମ୍ ଏବଂ ଭିଭିପାଟ୍ ମେସିନ୍ଗୁଡ଼ିକ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧି ମଣ୍ଡଳୀମାନଙ୍କ ଉପସ୍ଥିତିରେ ସମ୍ପୃକ୍ତ ନିର୍ବାଚନ ମଣ୍ଡଳୀରେ ଥିବା ଷ୍ଟ୍ରଙ୍ଗରୁମ୍ରେ ଗଚ୍ଛିତ କରାଯିବ। ଏହାର ତାଲିକା ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନଙ୍କୁ ମଧ୍ୟ ସୂଚନା ଦିଆଯିବ। ରାଜ୍ୟରେ ଥିବା 121 ବିଧାନସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଉପଯୋଗ ହେବାକୁ ଥିବା ଏହି ଇଭିଏମ୍ ଭିଭିପାଟ୍ଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଶେଷ କରାଯାଇଛି। ଆନ୍ଧ୍ରପ୍ରଦେଶ ବିଶାଖାପଟ୍ଟନମ୍ ଗୁଗୁଲ୍ ଏଆଇ ହବ୍ ଲୋକାର୍ପଣ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁସି ବ୍ୟକ୍ତ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି ସୂଚନା ଦେଇ କହିଛନ୍ତି ବିଶ୍ୱ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଦେଶ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବ। ଡିଜିଟାଲ୍ ଅର୍ଥନୀତି ସାଧାରଣ ନାଗରିକଙ୍କ ଜୀବନକୁ ସହଜ ଓ ସରଳ କରିବାରେ ସହାୟକ ହୋଇଛି ବୋଲି ଶ୍ରୀ ମୋଦି ତାଙ୍କ ବାର୍ତ୍ତାରେ କହିଛନ୍ତି। ଗୁଗୁଲ୍ ସିଇଓ ସୁନ୍ଦର ପିଚାଇଙ୍କ ପୋଷ୍ଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଯୁକ୍ତିବିଦ୍ୟାକୁ ଉପଯୋଗ କରି ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ କରାଯାଇ ଜିଗାୱାଟ୍ ସ୍କେଲ୍ ଡେଟା କେନ୍ଦ୍ର ଭିତ୍ତିଭୂମି ସ୍ଥାପନ କରାଯାଇ ବିକଶିତ ଭାରତ ଗଠନ ସହଜ ହେବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭର୍ଚୁଆଲ୍ ମାଧ୍ୟମରେ ଆଜି 3 ନୂତନ ମାଲ୍ ପରିବହନ ଏବଂ ପାର୍ସଲ ସେବା ବ୍ୟବସ୍ଥାକୁ ଉଦ୍ଘାଟନ କରିଛନ୍ତି। ଦିଲ୍ଲୀରୁ କୋଲକାତା ଏବଂ ମୁମ୍ବାଇରୁ କୋଲକାତା ରେଳ ଯୋଗେ ମାଲ୍ ପରିବହନ ତଥା ପାର୍ସଲ ସେବା ଘରେ ପହଞ୍ଚାଇବା ପାଇଁ ରେଳ ପାର୍ସଲ ଭ୍ୟାନ୍ର ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥା ଆରମ୍ଭ ହେବା ଦ୍ୱାରା ଘରେ ବସି ସାଧାରଣ ଲୋକମାନେ ଖୁବ୍ ସହଜରେ ଏବଂ ଶୀଘ୍ର ନିଜର ସାମଗ୍ରୀଗୁଡ଼ିକ ପାଇପାରିବେ। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି ଆମ ଦେଶରେ ହାତ ପାହାନ୍ତାରେ ସାମଗ୍ରୀଗୁଡ଼ିକ ଉପଲବ୍ଧ ହେବାର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ରେଳ ବିଭାଗ ଏହି ଅଭିନବ ପଦକ୍ଷେପ ଗ୍ରହଣ କରିଛି। ଏହାଦ୍ୱାରା ସ୍ୱଳ୍ପ ଖର୍ଚ୍ଚରେ ଉପଭୋକ୍ତାମାନେ ନିଜର ସାମଗ୍ରୀଗୁଡ଼ିକ ଘରେ ବସି ପାଇପାରିବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତ ଆମେରିକା ମଧ୍ୟରେ ଆନ୍ତର୍ଜାତିକ ଡାକସେବା ଆସନ୍ତାକାଲିଠାରୁ ପୁନଃ ଆରମ୍ଭ ହେବ। ଯୋଗାଯୋଗ ମନ୍ତ୍ରଣାଳୟ ସୂଚନା ଅନୁସାରେ ଆମେରିକାର କଷ୍ଟମ୍ସ ଏବଂ ବର୍ଡର ପ୍ରୋଟେକ୍ସନ ବିଭାଗ ସହ ସମନ୍ୱୟ ରକ୍ଷା କରି ଭାରତୀୟ ଡାକ ବିଭାଗ ସେବା ପ୍ରଦାନ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛି। ତ୍ୱରିତ ସେବା ପ୍ରଦାନ ତଥା ଏ କ୍ଷେତ୍ରରେ ରହିଥିବା ଅଭିଯୋଗଗୁଡ଼ିକର ସମାଧାନ ପାଇଁ ଏହି ବ୍ୟବସ୍ଥା ବିଶେଷ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ଭାରତରୁ ଯାଉଥିବା ଡାକ ସାମଗ୍ରୀଗୁଡ଼ିକ ଯୁକ୍ତରାଷ୍ଟ୍ର ଆମେରିକାରେ ବଣ୍ଟନ କରାଯିବା ବେଳେ କୌଣସି ଅତିରିକ୍ତ ଶୁଳ୍କ ଲାଗୁ ହେବ ନାହିଁ ବୋଲି ମନ୍ତ୍ରଣାଳୟ ସ୍ୱଷ୍ଟ କରିଛି। ସୂଚନାଯୋଗ୍ୟ, ଆମେରିକା ପ୍ରଶାସନର ଏକ ନିର୍ଦ୍ଦେଶ ଆଧାରରେ ଭାରତରୁ ଆମେରିକାକୁ ଡାକ ସେବାକୁ ସାମୟିକ ଭାବେ ବନ୍ଦ ରଖାଯାଇଥିଲା। ଆଇନ ଓ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ନୂଆଦିଲ୍ଲୀଠାରେ ଆଜି ଆଇନଗତ ସୂଚନା ପରିଚାଳନା ଏବଂ ସିଧାସଳଖ ତଥ୍ୟ ପ୍ରଦାନ ବ୍ୟବସ୍ଥାର ସମ୍ପର୍କିତ ଡ୍ୟାସ୍ବୋର୍ଡ ଲିମ୍ବସ୍ର ଉଦ୍ଘାଟନ କରିଛନ୍ତି। ସୁପ୍ରିମକୋର୍ଟ ଏବଂ ହାଇକୋର୍ଟଗୁଡ଼ିକରେ କେନ୍ଦ୍ର ସରକାରଙ୍କ ମାମଲା ପରିଚାଳନାରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଦକ୍ଷତା ବୃଦ୍ଧି କରିବା ଏ ଡ୍ୟାସ୍ବୋର୍ଡ ପ୍ରଚଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଶ୍ରୀ ମେଘୱାଲ କହିଛନ୍ତି। ଗଣମାଧ୍ୟମ ସହ ଆଲୋଚନା କାଳରେ ସେ କହିଛନ୍ତି ଏ ଡ୍ୟାସ୍ବୋର୍ଡ ମାଧ୍ୟମରେ ସରକାର ସୂଚନା ପ୍ରଦାନ ବ୍ୟବସ୍ଥାକୁ ବିକଶିତ କରିଛନ୍ତି। ସୁପ୍ରିମକୋର୍ଟ, ହାଇକୋର୍ଟ ଏବଂ ଭାରତ ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ସହିତ ଜଡ଼ିତ ମାମଲାଗୁଡ଼ିକର ଆଗାମୀ ଶୁଣାଣି ସମ୍ପର୍କିତ ସମସ୍ତ ବିବରଣୀ ଏ ଡ୍ୟାସ୍ବୋର୍ଡ ମାଧ୍ୟମରେ 7 ଦିନ ପୂର୍ବରୁ ଉପଲବ୍ଧ ହୋଇପାରିବ। ସରକାରୀ ଅଧିକାରୀ ଏବଂ ମନ୍ତ୍ରୀଗଣ ମଧ୍ୟ ସେମାନଙ୍କ କାର୍ଯ୍ୟାଳୟରୁ ସିଧାସଳଖ ଏହି ଡ୍ୟାସ୍ବୋର୍ଡ ମାଧ୍ୟମରେ ସୂଚନା ପାଇବା ସହ ମାମଲାର ସ୍ଥିତି ନେଇ ଅବଗତ ହୋଇପାରିବେ ବୋଲି ଶ୍ରୀ ମେଘୱାଲ କହିଛନ୍ତି।
ଏକ ଐସି ସୂଚନା ତନ୍ତ୍ର ବିକଶିତ କିଆ ହେ ଜିତନେ ଭି ମନ୍ତ୍ରାଳୟ ହେ ଭାରତ ସରକାର କେ ଉସମେ କିତନେ କେସେସ ନେକ୍ସଟ 7 ଡେଜ୍ ମେ ଲଗନେ ବାଲେ ହେ ସୁପ୍ରିମ କୋର୍ଟ ମେ, ହାଇ କୋର୍ଟ ମେ ୟା କିସି ଔର ଭି କୋର୍ଟ ମେ ଉନକି ଏକ ଡିଟେଲ ମିଲେଗି ତୋ କୋଇ ଭି ଅଫିସର कोई भी मंत्री अपने डैशबोर्ड के माध्यम से अपने ऑफिस से ही उसको देख सकता है। तो ये एक बहुत ही अच्छा टेक्नोलॉजिकल इंटरवेंशन है। मैं चाहता हूं कि सभी मंत्रालय इसका उपयोग करेंगे।
लिम्बस पोर्टल रे 53 ମନ୍ତ୍ରଣାଳୟ ଏବଂ ବିଭାଗର ପ୍ରାୟ 7 ଲକ୍ଷ ମାମଲା ସଂକ୍ରାନ୍ତ ତଥ୍ୟ ଉପଲବ୍ଧ ରହିଛି। ଆଇନଗତ ମାମଲା ପରିଚାଳନା, ତଥ୍ୟ ଆଧାରିତ ସୂଚନା ଏବଂ ଉନ୍ନତ ପ୍ରଶାସନ ପାଇଁ ପ୍ରଯୁକ୍ତି ବିଦ୍ୟାର ଉପଯୋଗ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି। ପଶ୍ଚିମବଙ୍ଗରେ ଘଟିଥିବା ମେଡିକାଲ ଛାତ୍ରୀ ଦୁଷ୍କର୍ମ ଘଟଣାରେ ତଦନ୍ତ ପ୍ରକ୍ରିୟା ସ୍ୱରୂପ ଅଭିଯୁକ୍ତମାନଙ୍କର ସିନ୍ ରିକ୍ରିଏସନ୍ ପ୍ରକ୍ରିୟା କରାଯାଇଛି। ସମସ୍ତ 5 ଜଣ ଅଭିଯୁକ୍ତଙ୍କୁ ପୁଲିସ୍ ଘଟଣାସ୍ଥଳକୁ ନେଇ ଏହି ପଦକ୍ଷେପ ନେଇଛି। ଅଟକ ରଖାଯାଇଥିବା ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ମଧ୍ୟ ପୁଲିସ୍ ଅପରାଧ ଘଟିଥିବା ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ୍ କରିଥିଲା। ଡେପୁଟି କମିଶନର ଅଭିଷେକ ଗୁପ୍ତାଙ୍କ ନେତୃତ୍ୱରେ ଏହି ତଦନ୍ତ ପ୍ରକ୍ରିୟା ଚାଲିଛି। କେନ୍ଦ୍ର ଶ୍ରମ, ନିଯୁକ୍ତି, ଯୁବବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଆଜି ସଂସଦ ଭବନରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କୁ ସାକ୍ଷାତ କରିଛନ୍ତି। ଏ ସାକ୍ଷାତ ଆଲୋଚନା ସମୟରେ ଶ୍ରୀ ମାଣ୍ଡବ୍ୟ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ନେଇଥିବା ବିଭିନ୍ନ ପଦକ୍ଷେପ ଏବଂ ସଂସ୍କାରିତ ସମ୍ପର୍କରେ ଉପରାଷ୍ଟ୍ରପତିଙ୍କୁ ଅବଗତ କରିଥିଲେ। ଉପରାଷ୍ଟ୍ରପତି ମନ୍ତ୍ରଣାଳୟ ପକ୍ଷରୁ ସୁରକ୍ଷା ଓ ନୂତନ ନିଯୁକ୍ତି କ୍ଷେତ୍ରରେ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଶୁଣି ଖୁସି ବ୍ୟକ୍ତ କରିଥିଲେ। ମନ୍ତ୍ରଣାଳୟ ଶ୍ରମିକମାନଙ୍କର କଲ୍ୟାଣ ପାଇଁ ଗ୍ରହଣ କରିଥିବା ବିଭିନ୍ନ ଜନହିତକର କାର୍ଯ୍ୟକୁ ଉପରାଷ୍ଟ୍ରପତି ପ୍ରଶଂସା କରିବା ସହ ଏହା ସାମାଜିକ ଅଭିବୃଦ୍ଧି କ୍ଷେତ୍ରରେ ସହାୟକ ହେବ ବୋଲି କହିଥିଲେ। ଉପରାଷ୍ଟ୍ରପତିଙ୍କୁ ଯୁବକମାନଙ୍କ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମ ଯେପରିକି ଜାତୀୟ ଯୁବନୀତି, ମେରା ଯୁବ ଭାରତ, ଜାତୀୟ ସେବା ଯୋଜନା, ଯୁବ ଛାତ୍ରାବାସ ଏବଂ ଜାତୀୟ ଯୁବ ପୁରସ୍କାର ସମ୍ପର୍କରେ ମନ୍ତ୍ରଣାଳୟ ପକ୍ଷରୁ ଅବଗତ କରାଯାଇଥିଲା। ଆଇସିସି ମହିଳା ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତାର ଏକ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ମୁକାବିଲା ଜାରି ରହିଛି। କଲମ୍ବୋର ଆର୍ ପ୍ରେମାଦାସ ଷ୍ଟାଡିୟମ୍ରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ଶ୍ରୀଲଙ୍କା ନ୍ୟୁଜିଲାଣ୍ଡ ସମ୍ମୁଖରେ 269 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଟସ୍ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ନିର୍ଦ୍ଧାରିତ 50 ଓଭରରେ 6 ୱିକେଟ୍ ବିନିମୟରେ ଶ୍ରୀଲଙ୍କା 258 ରନ୍ ସଂଗ୍ରହ କରିଛି। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ ବର୍ଷା ଯୋଗୁଁ ନ୍ୟୁଜିଲାଣ୍ଡର ବ୍ୟାଟିଂ ଆରମ୍ଭ ହୋଇନଥିଲା। ବିଶାଖାପାଟଣାଠାରେ ଗତକାଲି ଖେଳାଯାଇଥିବା ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ବାଂଲାଦେଶକୁ 3 ୱିକେଟ୍ରେ ପରାସ୍ତ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ବିହାରରେ ଆଗାମୀ ବିଧାନସଭା ନିର୍ବାଚନ ପାଇଁ 71 ଜଣିଆ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି। ଇଭିଏମ୍ ତଥା ଭିଭିପାଟ୍ ମେସିନ୍ଗୁଡ଼ିକର ପ୍ରଥମ ପର୍ଯ୍ୟାୟ ସଠିକତା ପରୀକ୍ଷଣ ପ୍ରକ୍ରିୟା ଶେଷ। ଭାରତ ଆମେରିକା ମଧ୍ୟରେ ଆସନ୍ତାକାଲିଠାରୁ ପୁନଃ ଆରମ୍ଭ ହେବ ଆନ୍ତର୍ଜାତିକ ଡାକସେବା। ଏବଂ ଆଇସିସି ମହିଳା ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତାରେ ନ୍ୟୁଜିଲାଣ୍ଡ ସମ୍ମୁଖରେ 269 ରନ୍ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଶ୍ରୀଲଙ୍କା। ସମ୍ବାଦ ଶେଷ ହେଲା।